ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭୁବନେଶ୍ୱରରେ ଆଜି ସର୍ବଭାରତୀୟ ପୁଲିସ୍ ଡିଜିପି ଏବଂ ଆଇଜି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରାୟ 14 ଲକ୍ଷ ବୟୋବନ୍ଧନ କାର୍ଡ ପ୍ରଦାନ କରାଯାଇଛି, ସୂଚନା ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। ଉଦ୍ୟାନ କୃଷି ପାଇଁ କେନ୍ଦ୍ର ସରକାର ଏବଂ ଏସୀୟ ଉନ୍ନୟନ ବ୍ୟାଙ୍କ ମଧ୍ୟରେ ଋଣ ରାଜିନାମା ସ୍ୱାକ୍ଷରିତ। ସାମୁଦ୍ରିକ ଝଡ଼ ପେଞ୍ଜାଲ ଆଜି ଅପରାହ୍ନରେ ପୁଡୁଚେରୀ ନିକଟସ୍ଥ କରେଇକାଲ ଏବଂ ମହାବଳୀପୁରମ୍ ନିକଟରେ ସ୍ଥଳଭାଗ ସ୍ୱର୍ଶ କରିବ ଏବଂ ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ପର୍ଯ୍ୟାୟ ଆଜିଠୁ ଆରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏବଂ ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ପୁଲିସ୍ ମହାନିରୀକ୍ଷକ ସମ୍ମିଳନୀରେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ତିନିଦିନିଆ ସମ୍ମିଳନୀକୁ ଗତକାଲି ଉଦ୍ଘାଟନ କରିଛନ୍ତି। ଜାତୀୟ ନିରାପତ୍ତା ସମ୍ଭନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା ହେବ। ଏହି ବୈଠକରେ ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନୂତନ ଅପରାଧିକ ଆଇନ ଏବଂ ନିଶାଦ୍ରବ୍ୟ କାରବାର ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଦେଶର ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ମଧ୍ୟରେ ମତ ବିନିମୟ ହେବ। ଏହି ସମ୍ମିଳନୀରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ୍ ପଦକ ମଧ୍ୟ ପ୍ରଦାନ କରାଯିବ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚଥିଲେ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ରାଜଭବନକୁ ଗସ୍ତ କରିଥିଲେ। ଏହାପରେ ବିଜେପି ରାଜ୍ୟ ମୁଖ୍ୟାଳୟଠାରେ ଶ୍ରୀ ମୋଦି ଦଳର ସାଂସଦ, ବିଧାୟକ ଏବଂ ରାଜ୍ୟସ୍ତରୀୟ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରେ ଦଳର ସ୍ଥିତିକୁ ସୁଦୃଢ଼ କରିବା ସହ ଜନକୈନ୍ଦ୍ରିକ ଶାସନ ଆଭିମୁଖ୍ୟ ବଜାୟ ରଖିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଅଧୀନରେ ଗତ 25 ତାରିଖ ସୁଦ୍ଧା 70 ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରାୟ 14 ଲକ୍ଷ ଆୟୁଷ୍ମାନ ବୟୋବନ୍ଧନ କାର୍ଡ ଜାରି କରାଯାଇଛି। ଲୋକସଭାରେ ଗତକାଲି ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ 70 ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ଏହି ଯୋଜନା ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପ୍ରଦାନର ବ୍ୟବସ୍ଥା ରହିଛି। ଏଥିରେ ପ୍ରାୟ 6 କୋଟି ବୟସ୍କ ନାଗରିକ ସାମିଲ ହେବେ। ଏହି ଯୋଜନାରେ 13,173 ଘରୋଇ ଡାକ୍ତରଖାନାକୁ ମିଶାଇ 29,870 ହସ୍କିଟାଲକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ବୟନଶିଳ୍ପ କ୍ଷେତ୍ରରେ ମହିଳାଙ୍କର ଅଂଶଗ୍ରହଣ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ବୋଲି ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘାରେଟା କହିଛନ୍ତି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଇତିମଧ୍ୟରେ 3,60,000 ଅଧିକ ମହିଳା ହିତାଧିକାରୀଙ୍କୁ ସମର୍ଥ ଯୋଜନା ଅଧୀନରେ ତାଲିମ ପ୍ରଦାନ କରାଯାଇଛି। ବୟନଶିଳ୍ପ କ୍ଷେତ୍ରରେ ରୋଜଗାର ଏବଂ ଉନ୍ନତି ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି। ସେ କହିଛନ୍ତି ଏହି କ୍ଷେତ୍ରରେ ମୋଟ ହିତାଧିକାରୀଙ୍କ ମଧ୍ୟରୁ 88% ହେଉଛନ୍ତି ମହିଳା। କୃଷି ପରେ ବୟନଶିଳ୍ପ କ୍ଷେତ୍ର ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ନିଯୁକ୍ତି କ୍ଷେତ୍ର। ପାଖାପାଖି 4.5 କୋଟି ଲୋକ ବୟନଶିଳ୍ପ କ୍ଷେତ୍ରରେ ନିଯୁକ୍ତ ହୋଇଛନ୍ତି। ଆସନ୍ତା 2030 ସୁଦ୍ଧା ଏହାକୁ 10 କୋଟିକୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। 2 ଲକ୍ଷ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ନିକଟରେ କାର୍ଯ୍ୟକାରୀ ହୋଇଥିବା ପିଏମ୍ ଇଣ୍ଟର୍ଣ୍ଣସିପ୍ ଯୋଜନାର ସୁଯୋଗ ନେବାକୁ ମନ୍ତ୍ରୀ ଯୁବବର୍ଗଙ୍କୁ ପରାମର୍ଶ ଦେଇଛନ୍ତି। ଦେଶରେ ଉଦ୍ୟାନ କୃଷି ସହିତ ଜଡ଼ିତ କୃଷକଙ୍କୁ ରୋଗମୁକ୍ତ ଚାରାରୋପଣ ସାମଗ୍ରୀ ଉପଲବ୍ଧ କରାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏବଂ ଏସୀୟ ଉନ୍ନୟନ ବ୍ୟାଙ୍କ ମଧ୍ୟରେ 98 ଆମେରିକୀୟ ଡଲାର ଋଣ ରାଜିନାମା ସ୍ୱାକ୍ଷରିତ ହୋଇଛି। ଭାରତର ଅର୍ଥନୈତିକ ବ୍ୟାପାର ଯୁଗ୍ମ ସଚିବ ଜୁହି ମୁଖାର୍ଜୀ ଏବଂ ବ୍ୟାଙ୍କର ଭାରତୀୟ ରେସିଡେଣ୍ଟ ମିଶନର ଭାରପ୍ରାପ୍ତ ଅଧିକାରୀ କାଲି ୱେଇଓ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ଯୁଗ୍ମ ସଚିବ ଶ୍ରୀମତୀ ମୁଖାର୍ଜୀ କହିଛନ୍ତି ଏହି ପାଣ୍ଠି ଉଦ୍ଭିଦ ସ୍ୱାସ୍ଥ୍ୟକୁ ପ୍ରୋହାହିତ କରିବା ସହ ଉତ୍ପାଦକତା ବୃଦ୍ଧି ଦିଗରେ ଉନ୍ନତି ଆଣିପାରିବ। ଏହାଦ୍ୱାରା ଫସଲ ଅମଳ, ଗୁଣବତ୍ତା ବଜାୟ ଏବଂ ଜଳବାୟୁ ପ୍ରଭାବର ମୁକାବିଲା ଦିଗରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାମୁଦ୍ରିକ ଝଡ଼ ପେଞ୍ଜାଲ ଆଜି ଅପରାହ୍ନରେ ପୁଡୁଚେରୀ ନିକଟସ୍ଥ କରେଇକାଲ ଏବଂ ମହାବଳୀପୁରମ୍ ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ। ଏହି ସମୟରେ ଘଣ୍ଟା ପ୍ରତି 90 କିଲୋମିଟର ବେଗରେ ପବନ ବହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ବଙ୍ଗୋପସାଗରର ନାଗାପଟ୍ଟିନମ୍ର ପୂର୍ବକୁ 230 କିଲୋମିଟର ଦୂରରେ ଏବଂ ଚେନ୍ନାଇର ଦକ୍ଷିଣ ପୂର୍ବ ଦିଗରେ 210 କିଲୋମିଟର ଦୂରରେ ଗତ ମଧ୍ୟରାତ୍ରିରେ ଏହି ଝଡ଼ କେନ୍ଦ୍ରୀଭୂତ ହୋଇଥିଲା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଗତକାଲି ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଝଡ଼ର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଡୁଚେରୀ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆମ ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ବିପର୍ଯ୍ୟୟ ପରିଚାଳନା ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ତଳିଆ ତଥା ପ୍ରଭାବିତ ହେବାକୁ ଥିବା ଅଞ୍ଚଳଗୁଡ଼ିକ ଉପରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ରଖାଯାଇଛି। ସମ୍ଭାବ୍ୟ ପରିସ୍ଥିତି ନେଇ ଜନସଚେତନତା ବୃଦ୍ଧି କରାଯିବା ସହିତ ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଯୁଦ୍ଧ ଯୋଗୁଁ ଲେବାନନ ଦକ୍ଷିଣାଞ୍ଚଳର 60ଟି ଗ୍ରାମର ଅଧିବାସୀଙ୍କୁ ନିଜ ଗ୍ରାମକୁ ନ ଫେରିବାକୁ ଇସ୍ରାଏଲ ସେନା ସତର୍କ କରାଇ ଦେଇଛି। ହିଜବୁଲ୍ଲା ସହ 1 ବର୍ଷରୁ ଅଧିକ ସମୟ ଧରି ସଂଘର୍ଷ ପରେ 3 ଦିନର ଅସ୍ତ୍ରବିରତି ପରିପ୍ରେକ୍ଷୀରେ ଇସ୍ରାଏଲ ସେନା ପକ୍ଷରୁ ଏହି ସତର୍କ ସୂଚନା ଦିଆଯାଇଛି। ଇସ୍ରାଏଲ ସେନା କହିଛି ସତର୍କ ସୂଚନା ଉଲ୍ଲଙ୍ଘନ କଲେ ଗ୍ରାମବାସୀ ବିପଦରେ ପଡ଼ିପାରନ୍ତି। ଗତ ବୁଧବାର ସକାଳୁ ଏହି ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଥିଲା। ତେବେ ଉଭୟ ପକ୍ଷ ଏହାର ଉଲ୍ଲଙ୍ଘନ ନେଇ ପରସ୍କର ବିରୋଧରେ ଅଭିଯୋଗ କରିଛନ୍ତି। ଇସ୍ରାଏଲ ସେନା କହିଛି ଦକ୍ଷିଣ ଲେବାନନକୁ ଲକ୍ଷ୍ୟ କରି ସେନା ପକ୍ଷରୁ ଗୁଳିଚାଳନା ସହ ଆକାଶମାର୍ଗରୁ ଆକ୍ରମଣ କରାଯାଇଛି। ହିଜବୁଲ୍ଲା ଅସ୍ତ୍ରଶସ୍ତ କାରଖାନା ଏବଂ ସନ୍ଦିଗ୍ଧ ଅଞ୍ଚଳରେ ଯାନବାହନ ଚଳାଚଳକୁ ଲକ୍ଷ୍ୟ କରି ଗୁଳିଚାଳନା କରାଯାଇଥିବା ଲେବାନନ ସେନା ସ୍ୱଷ୍ଟ କରିଛି। ଚାମ୍ପିୟନ୍ସ ଟ୍ରଫି 2025 ସଂସ୍କରଣର ଆୟୋଜନ ନେଇ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ବୋର୍ଡ ସଦସ୍ୟଙ୍କର ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ପାକିସ୍ତାନ ଗସ୍ତ ନ କରିବା ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ଦୃଢ଼ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ହୋଇଛି। ବିସିସିଆଇ ଏକ ନିରପେକ୍ଷ ସ୍ଥାନରେ ଭାରତ ସହ ମ୍ୟାଚ୍ ଆୟୋଜନ ନେଇ ପ୍ରସ୍ତାବ ରଖିଛି। ତେବେ ଏଭଳି ପ୍ରସ୍ତାବକୁ ପାକିସ୍ତାନ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ବିରୋଧ କରିଛି। ଏନେଇ ଆଇସିସି ବୋର୍ଡର ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଭାରତୀୟ ଖେଳାଳିଙ୍କର ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଆସନ୍ତା ବର୍ଷ ଫେବୃୟାରୀ ମାର୍ଚ୍ଚ ମାସରେ 50 ଓଭର ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଲକ୍ଷ୍ନୌରେ ଚାଲିଥିବା ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେବ। ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ଏବଂ ଉନ୍ନତି ହୁଡ଼ା ପରସ୍କରକୁ ଭେଟିବେ। ପୁରୁଷ ଏକକ ବର୍ଗରେ ଭାରତର ଲକ୍ଷ୍ୟ ସେନ୍ ଜାପାନର ସୋଗୋ ଓଗାୱାଙ୍କ ମଧ୍ୟରେ ମୁକାବିଲା ହେବ। ସେହିଭଳି ପ୍ରିୟାଂଶୁ ରାଜବତ୍ ଏବଂ ସିଙ୍ଗାପୁରର ଜିଆ ହେଙ୍ଗ ଜେସନ୍ ତେହଙ୍କୁ ସେମିଫାଇନାଲ୍ ପର୍ଯ୍ୟାୟରେ ଭେଟିବେ। ମହିଳା ଡବଲ୍ସରେ ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି, ଅଶ୍ୱିନୀ ପୁନ୍ନାପ୍ପା ଓ ତନିଶା କ୍ରିଷ୍ଟୋଙ୍କ ଯୋଡ଼ି ଶେଷ 4ଟି ଦଳ ମଧ୍ୟରେ ସ୍ଥାନିତ ହୋଇଛନ୍ତି। 19 ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦୁବାଇଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ଏର ଏହି ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ପୂର୍ବାହ୍ନ 10:30 ଆରମ୍ଭ ହେବ। ମହମ୍ମଦ ଅମାନଙ୍କ ନେତୃତ୍ୱରେ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ଅନ୍ୟ ଏକ ମ୍ୟାଚ୍ରେ ୟୁନାଇଟେଡ୍ ଆରବ ଏମିରେଟ୍ସ ଜାପାନକୁ ଭେଟିବ। ଗ୍ରୁପ୍ ଏର ଭାରତ ଓ ପାକିସ୍ତାନକୁ ମିଶାଇ ୟୁନାଇଟେଡ୍ ଆରବ ଏମିରେଟ୍ସ ଏବଂ ଜାପାନ ରହିଥିବା ବେଳେ ଗ୍ରୁପ୍ ବିରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେପାଳ ସ୍ଥାନିତ ହୋଇଛନ୍ତି। ଗୌହାଟୀଠାରେ ଅନୁଷ୍ଠିତ ଉତ୍ତର ପୂର୍ବ ପାରା ଅଲମ୍ପିକ୍ସ କ୍ରୀଡ଼ାରେ ତ୍ରିପୁରା ଦଳ 9 ସ୍ୱର୍ଣ୍ଣ ସହ 23 ପଦକ ଜିତିଛି। ଆଥ୍ଲେଟିକ୍ସରେ ଦୃଷ୍ଟିହୀନ ଖେଳାଳି ମହମ୍ମଦ ଅମଜାଦ ହୁସେନ ଏକାକୀ 3 ସ୍ୱର୍ଣ୍ଣପଦକ ହାସଲ କରିଥିବା ବେଳେ ସୁଶାନ୍ତ ନାମା 3 ରୌପ୍ୟ ଏବଂ ଗୋଟିଏ ସ୍ୱର୍ଣ୍ଣପଦକ ଜିତିଛନ୍ତି। କ୍ରୀଡ଼ାବିତ୍ ନୟନ ଚନ୍ଦ୍ର ରାୟ ବ୍ରୋଞ୍ଜ ପଦକ ଜିତିଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଭୁବନେଶ୍ୱରରେ ଆଜି ସର୍ବଭାରତୀୟ ପୁଲିସ୍ ଡିଜିପି ଓ ଆଇଜି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରାୟ 14 ଲକ୍ଷ ବୟୋବନ୍ଧନ କାର୍ଡ ପ୍ରଦାନ କରାଯାଇଛି, ସୂଚନା ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। ଉଦ୍ୟାନ କୃଷି ପାଇଁ କେନ୍ଦ୍ର ସରକାର ଏବଂ ଏସୀୟ ଉନ୍ନୟନ ବ୍ୟାଙ୍କ ମଧ୍ୟରେ ଋଣ ରାଜିନାମା ସ୍ୱାକ୍ଷରିତ। ସାମୁଦ୍ରିକ ଝଡ଼ ପେଞ୍ଜାଲ ଆଜି ଅପରାହ୍ନରେ ପୁଡୁଚେରୀ ନିକଟସ୍ଥ କରେଇକାଲ ଏବଂ ମହାବଳୀପୁରମ୍ ନିକଟରେ ସ୍ଥଳଭାଗ ଛୁଇଁବ ଏବଂ ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।